ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବୈଦେଶିକ ଅନୁଦାନ ନିୟାମକ ସଂଶୋଧନ ବିଧେୟକ 2026କୁ ସଂସଦୀୟ ଯୁଗ୍ମ କମିଟିକୁ ପଠାଇବା ଲାଗି ସଂସଦର ଉଭୟ ସଦନର ମଞ୍ଜୁରୀ। ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଷ୍ଟ୍ରପତିଙ୍କ ପରାମର୍ଶ। ଆଭାସୀ ଜରିଆରେ ଗ୍ରାମୀଣ ସେତୁ ଆପ୍ର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବଲୁଚିସ୍ତାନର ସୁରାବ ଜିଲ୍ଲାରେ ପାକିସ୍ତାନ ବାୟୁସେନା ଆକ୍ରମଣରେ 30ରୁ ଅଧିକ ମୃତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା। ସଂସଦର ଉଭୟ ସଦନ ବୈଦେଶିକ ଅନୁଦାନ ନିୟାମକ ସଂଶୋଧନ ବିଧେୟକ 2026କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିଧେୟକରେ ବୈଦେଶିକ ଅନୁଦାନ ନିୟାମକ ଅଧିନିୟମ 2010ରେ ସଂଶୋଧନ ଲାଗି ବ୍ୟବସ୍ଥା ରହିଛି। ବୈଦେଶିକ ଅନୁଦାନକୁ ଆହୁରି ସ୍ୱଚ୍ଛ ଏବଂ ଉତ୍ତରଦାୟୀ କରିବା ନିମନ୍ତେ ଏହି ବିଧେୟକ ଆଗତ ହୋଇଥିଲା। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ବିଧେୟକ ଆଗତ କରି ଯୁଗ୍ମ ସଂସଦୀୟ କମିଟି ଏହାର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବରେ ସମୀକ୍ଷା କରିବେ ବୋଲି କହିଥିଲେ। ସୂଚନା ଅନୁଯାୟୀ ଏଥିଲାଗି ଗଠିତ ଯୁଗ୍ମ ସଂସଦୀୟ କମିଟିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 10 ଜଣ ସାଂସଦ ସଦସ୍ୟ ରହିଛନ୍ତି। ଜାତୀୟ ଅନୁସୂଚିତ ଜାତି ଆୟୋଗ ଏନ୍ସିଏସ୍ସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ରାଷ୍ଟ୍ରପତି ଭବନରେ 2024-25 ବାର୍ଷିକ ରିପୋର୍ଟ ପ୍ରଦାନ କରିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅନୁସୂଚିତ ଜନଜାତିମାନଙ୍କ ପାଇଁ ସାମ୍ବିଧାନିକ ସୁରକ୍ଷା ଉପାୟ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ଥିବା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ରିପୋର୍ଟରେ ଅନୁସୂଚିତ ଜାତି ପାଇଁ ଥିବା ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ସମୀକ୍ଷା ଆକଳନ କରାଯାଇଛି। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ବିଭିନ୍ନ ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକ ସହ ଆଲୋଚନାରୁ ମିଳିଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, ଜାତୀୟ ସମ୍ବଳ ତଥା ଯୋଗ୍ୟତା ଛାତ୍ରବୃତ୍ତି ଯୋଜନାକୁ ଚଳିତ ଆର୍ଥିକ ବର୍ଷରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ସମ୍ବନ୍ଧରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟତଃ ଏହି ଯୋଜନାର ବିଭିନ୍ନ ପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହାୟତା ଲାଗି କାର୍ଯ୍ୟକାରିତା ଜାରି ରଖିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଆଭାସୀ ଜରିଆରେ ଗ୍ରାମୀଣ ଜ୍ଞାନସେତୁ ଆପ୍ର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରୀୟ ପୁସ୍ତକାଳୟ ଦିବସ ଅବସରରେ ଆରମ୍ଭ କରାଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗାନ୍ଧୀନଗର, କଲ୍ଲୋଳ ଏବଂ ସାନନ୍ଦ ବିଧାନସଭା ଅଞ୍ଚଳର ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ଆରମ୍ଭ କରିବା ଏବଂ ଗ୍ରାମାଞ୍ଚଳ କ୍ଷେତ୍ରରେ ଜ୍ଞାନର ବ୍ୟାପକ ସାଧନ ଉପଲବ୍ଧ କରାଇବା। ଏହି ଆପ୍ରେ 752 ପୁସ୍ତକାଳୟ ସାମିଲ ହୋଇଥିବା ବେଳେ 280,000 ପୁସ୍ତକ ସମ୍ବଳିତ 4 ବଡ଼ ପୁସ୍ତକାଳୟକୁ ଗ୍ରାମୀଣ ପୁସ୍ତକାଳୟ ସହିତ ଯୋଡ଼ାଯାଇଛି। ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ପଦ୍ମଶ୍ରୀ ଏସ୍ଆର୍ ରଙ୍ଗନାଥଙ୍କ ଜୟନ୍ତୀ ଅବସରରେ ଏହି ଆପ୍ର ଶୁଭାରମ୍ଭ କରାଯାଇଛି। ସେ କହିଛନ୍ତି, ଗ୍ରାମାଞ୍ଚଳର ପିଲାମାନେ ଯେପରି ସହଜରେ ପୁସ୍ତକ ପଠନ କରିପାରିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ଭାରତୀୟ ହସ୍ତତନ୍ତର ବିକାଶ ଏବଂ ଏହାର ସଫଳ ଯାତ୍ରାରେ ଯୋଗଦାନ ଦେଇଥିବା ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହାର ଶୀର୍ଷକ ରହିଛି ସୃଜନ ଭଏସେସ୍ ଫ୍ରମ୍ ଦ ଲୁମ୍। କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ସାମି ରାଓ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶର 6 ହସ୍ତତନ୍ତ କ୍ଷେତ୍ରରୁ 100 ଅଧିକ ମହିଳା ବୁଣାକାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସେମାନେ ହସ୍ତତନ୍ତ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି ସମ୍ପର୍କରେ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡରେ ସରକାର ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ଓ ବିଧାନସଭା ଘେରାଉ ସତ୍ତ୍ୱେ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ବିକ୍ଷୋଭରତ ଛାତ୍ରଛାତ୍ରୀମାନେ 2024ରେ ହୋଇଥିବା ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷା ରଦ୍ଦ କରିବା ଲାଗି ଦାବି କରୁଛନ୍ତି। ପରୀକ୍ଷାରେ 2000 ଅଧିକ ପ୍ରତିଯୋଗୀଙ୍କୁ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ଦିଆଯାଇସାରିଛି। ରାଜ୍ୟ ସରକାର କହିଛନ୍ତି ସେହି ପରୀକ୍ଷାକୁ ଏକତରଫା ଭାବେ ରଦ୍ଦ କରାଯାଇପାରିବ ନାହିଁ, କାରଣ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ନିରୀକ୍ଷଣରେ ସେହି ପରୀକ୍ଷା କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନେ ସିଆଇଡି ଦ୍ୱାରା କରାଯାଉଥିବା ତଦନ୍ତ ନେଇ ସନ୍ଦେହ ପ୍ରକାଶ କରିବା ସହ ପରୀକ୍ଷା ପାଇଁ ନିଯୁକ୍ତ ଆଉଟ୍ସୋର୍ସିଂ ସଂସ୍ଥା TDAPL ସହ ସମ୍ପର୍କିତ ଅଭୟ ତିୱାରୀର ଗିରଫଦାରୀକୁ ଆଧାର ବୋଲି କହିଛନ୍ତି। ଛାତ୍ରଛାତ୍ରୀମାନେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷାରେ ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ ରଣନୀତିକୁ ନିନ୍ଦା କରିବା ସହ ସରକାରୀ ଅଧିକାରୀମାନଙ୍କୁ ଆନ୍ଦୋଳନରେ ହସ୍ତକ୍ଷେପ ନ କରିବା ଲାଗି ଚେତାବନୀ ଦେଇଛନ୍ତି। ପ୍ରଭାବିତ 19 ଜଣ ଛାତ୍ରଛାତ୍ରୀଙ୍କ ପରିବାରକୁ 1 କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଲାଗି ସେ ଦାବି କରିଛନ୍ତି। ଯଦି ଏକ ସପ୍ତାହ ମଧ୍ୟରେ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆ ନ ଯାଏ ତେବେ ସେ ଆମରଣ ଅନଶନ କରିବେ ବୋଲି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନ ବାୟୁସେନା ପକ୍ଷରୁ ବଲୁଚିସ୍ତାନର ସୁରାବ ଜିଲ୍ଲାରେ ଗତକାଲି ଆକ୍ରମଣରେ 30ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି। ବଲୁଚିସ୍ତାନସ୍ଥିତ ଏକ ସଂଗଠନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ପାକିସ୍ତାନ ସେନା ଏବଂ ବାୟୁସେନା ପକ୍ଷରୁ ସୁରାବ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୋମାମାଡ଼ ଏବଂ ଗୁଳିଚାଳନା କରିବା ଫଳରେ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଆହତ ଲୋକମାନଙ୍କୁ ସେନା ପକ୍ଷରୁ ବନ୍ଧକ ରଖାଯାଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଲାଗି ମଧ୍ୟ ବାଧା ସୃଷ୍ଟି କରାଯାଉଛି। ହସ୍ପିଟାଲଗୁଡ଼ିକ ସେନାବାହିନୀ କବ୍ଜାରେ ରହିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତରମାନଙ୍କ ଉପରେ ସେନା ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିବା ସଂଗଠନ ପକ୍ଷରୁ କୁହାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ, ବଲୁଚିସ୍ତାନ ଅଞ୍ଚଳରେ ପାକ୍ ସେନା ପକ୍ଷରୁ ବାରମ୍ବାର ଆକ୍ରମଣ କରାଯିବା ସହ ସେଠାରେ ବସବାସ କରୁଥିବା ଜନଜାତିଙ୍କୁ ହତ୍ୟା କରାଯାଉଛି। କାଲକାଟା ଉଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ପୂର୍ବତନ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ପରିବର୍ତ୍ତିତ ନିୟମ ଅନୁଯାୟୀ ପ୍ରଦାନ କରାଯାଇଥିବା ସମସ୍ତ ପଛୁଆବର୍ଗ ଶ୍ରେଣୀ କିମ୍ବା ଓବିସି ଏ ଏବଂ ବି ପ୍ରମାଣପତ୍ରକୁ ରଦ୍ଦ କରିଛନ୍ତି। ଜଷ୍ଟିସ୍ ରାଜଶେଖର ମାନ୍ଥା ଏବଂ ଜଷ୍ଟିସ୍ ଅନୁଜ ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଜ୍ୟରେ ଓବିସି ଏ ଏବଂ ବି ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିବ ନାହିଁ। କୋର୍ଟ କହିଛନ୍ତି, ପୂର୍ବ ବ୍ୟବସ୍ଥା ଅନୁଯାୟୀ ଜାରି କରାଯାଇଥିବା ଏହିସବୁ ବର୍ଗର ପ୍ରମାଣପତ୍ରର ବୈଧତା ଶେଷ ହୋଇଛି। ଓବିସି ଏ ଏବଂ ବି ପ୍ରମାଣଧାରୀ ଜନସାଧାରଣ ଏବେ ସାଧାରଣ ବର୍ଗ ଭାବେ ବିବେଚିତ ହେବେ। ପଛୁଆ ବର୍ଗକୁ ନେଇ 2010 ବିବାଦ ସୃଷ୍ଟି ହୋଇଥିବା ବେଳେ ତୃଣମୂଳ କଂଗ୍ରେସ ସରକାର ଏହି ବର୍ଗକୁ ଏ ଏବଂ ବି ଭାବେ ଶ୍ରେଣୀଭୁକ୍ତ କରିଥିଲେ। ଏନେଇ ନ୍ୟାୟାଳୟରେ ମଧ୍ୟ ମାମଲା ରୁଜୁ ହୋଇଥିଲା। 2024 କାଲକାଟା ହାଇକୋର୍ଟ ଓବିସି ତାଲିକାରେ 66ଟି ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ବାତିଲ କରିବା ସହ ସେମାନଙ୍କୁ ଦିଆଯାଇଥିବା ପ୍ରମାଣପତ୍ର ମଧ୍ୟ ରଦ୍ଦ କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର 12 ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଡିଜିଲକର ରେଜଲ୍ଟ ପୋର୍ଟାଲର results.digilocker.gov.in ପରୀକ୍ଷା ଫଳ ଦେଖିପାରିବେ। ଲିବିଆର ପଶ୍ଚିମାଞ୍ଚଳରେ କେତେକ ଡ୍ରୋନ୍ ଆକ୍ରମଣ ଫଳରେ ଏକ ଇଲେକ୍ଟ୍ରିକ୍ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ ସୃଷ୍ଟି ହୋଇଛି, ଫଳରେ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିନାହାନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଲିବିଆର ସରକାର ଏବଂ ସେଠାକାର ବିରୋଧୀ ସଶସ୍ତ୍ର ବାହିନୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଓମାନ ଉପକୂଳରେ ଏକ ତୈଳବାହୀ ଟ୍ୟାଙ୍କରରୁ ବାହାରୁଥିବା ତୈଳ ତଟ ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଇଛି। ଓମାନର ପରିବେଶ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହା ଯୋଗୁଁ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି। ଉପଗ୍ରହରୁ ମିଳିଥିବା ଚିତ୍ର ଅନୁଯାୟୀ ପ୍ରାୟ 2000 ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ଟ୍ୟାଙ୍କରରୁ ନିର୍ଗତ ହୋଇଥିବା ତୈଳ ବ୍ୟାପିଛି। ସୂଚନା ଅନୁଯାୟୀ ଗତ ଜୁନ୍ 30 ଏକ ତୈଳବାହୀ ଜାହାଜ 800,000 ବ୍ୟାରେଲ୍ ନେଇ ଆସୁଥିବା ବେଳେ ସେଥିରୁ ତୈଳ ନିର୍ଗତ ହେବା ଆରମ୍ଭ ହୋଇଥିଲା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗ କ୍ଷେତ୍ରରେ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ଅନ୍ୟ 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ବୈଦେଶିକ ଅନୁଦାନ ନିୟାମକ ସଂଶୋଧନ ବିଧେୟକ 2026 ସଂସଦୀୟ ଯୁଗ୍ମ କମିଟିକୁ ପଠାଇବା ଲାଗି ସଂସଦର ଉଭୟ ସଦନର ମଞ୍ଜୁରୀ, ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଷ୍ଟ୍ରପତିଙ୍କ ପରାମର୍ଶ, ଆଭାସୀ ଜରିଆରେ ଗ୍ରାମୀଣ ସେତୁ ଆପ୍ର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ବଲୁଚିସ୍ତାନର ସୁରାବ ଜିଲ୍ଲାରେ ପାକିସ୍ତାନ ବାୟୁସେନା ଆକ୍ରମଣରେ 30ରୁ ଅଧିକ ମୃତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା। ସମ୍ବାଦ ଶେଷ ହେଲା।